ओम शांति। 9 सितंबर 2025 मसीहार साकार महावाक्य। मीठे बच्चे, निज उपरे निज को ही कृपा करबा को हेबो। पाठ पढ़ारे आगे जाओ, कौनसी भी विकर्म करी निजर रजिस्टर को खराब करो नहीं। प्रश्न, एई सर्वोच्च पाठ पढ़ारे पास हेबा पाई मुख्य रूपरे क्यों शिक्षा मिलुछि, एथि पाई क्यों कथा उपरे विशेष ध्यान देबा उचित। उत्तर, एही पाठ पढ़ारे पास हेबा पाई दृष्टि अत्यंत पवित्र हेबा दरकार, काहे कि ना एही आखि ही धोखा देउछि एवं एहा ही प्रथमे क्रिमिनल अर्थात विकारी हेउछि। शरीर को देखिबा द्वारा ही कर्मेन्द्रिय रे चंचलता आसुछि, सेथि पई आखि केबे हेले क्रिमिनल न हेउ। पवित्र हेबा पई भाई भौनी होई रोह, जोगर यात्रा रे संपूर्ण रूपे ध्यान दियो। गीत, धीरज धर मनवा। ओम शांति। किए कहुछंती बेहदर बाबा, बेहदर संतान माननकु कहुछंती जे परी कोनोसी मनुष्य रोग रे पड़ीथिले तांकु आश्वासना दिया जाय थाए जे धैर्य धर, तुमर सबु दुख दूर हो जीव। तांकु खुशी करिवा पाई आश्वासना दिया जाय थाए, ताहा तो लौकिक कथा अटे, एहा हेउछि अलौकिक कथा। बाबांकर केते ढेर संतान थिबे, समस्तंकु दुखरु मुक्त करिबा को हेबो। ए कथा मध्य तुमे पिला माने जानिछो, तुमे माने भूलिबा अनुचित जे बाबा आसिछंती समस्तंकर सद्गति करिबा पई, से समस्तंकर सद्गति दाता अटंती। तेबे एहार अर्थ समस्ते दुर्गतिरे अछंती, सारा दुनियार मनुष्य तन मध्यरु स्वतंत्र भावरे भारत साधारण भावे समग्र दुनिया को कहा जाउछि। स्वतंत्र भावे तुमे सुखधाम को जीव, बाकी समस्ते शांति धाम को चले जीवे। बुद्धिरे आसुछि वास्तवरे आमे जत्ते बेले सुखधाम रे थिलो आउ अन्य धर्मावलंबी माने शांतिधाम रे थिले, बाबा आसी भारत को सुखधाम करथिले। तेणु एही परी प्रचार मध्य करिबा दरकार, बुझाइबा दरकार जे प्रति 5000 वर्ष परे निराकार शिव बाबा आसुछंती, से समस्तंकर पिता अटंती, बाकी समस्ते भाई भाई अटंती। पितांक ठारु ईश्वरीय संपत्ति नेबा पई भाई माने ही पुरुषार्थ करुछंती, ए परित नुहे जे पिता माने पुरुषार्थ करुछंती। समस्ते पिता होई गले संपत्ति कहाँ ठारु नेबे, कोन भाईंक ठारु नेबे, ए कथा तो होई पारिबो नहि। एबे तुमे माने बुझुछो एहा तो बहुत सहज कथा अटे। सत्य जुगरे गुटिए ही देवी देवता धर्म थाए, बाकी सब आत्मा माने शांति धाम को चली जानती। विश्वर इतिहास भूगोलर पुनरावृत्ति हेउछि बोली कहउछंती, तेणु एहा निश्चित जे गुटिए इतिहास भूगोल रहिछि जहां पुनरावृत्ति हेउछि। कलियुग परे पुणी सत्ययुग हेब, उभय मध्यरे पुणी संगम युग मध्य निश्चय रहिब। एहा को सर्वोत्तम पुरुषोत्तम कल्याणकारी युग कहा जाउछि। एबे तुम बुद्धिर ताला खुलिछि, ତେଣୁ ବୁଝି ପାରୁଛ ଯେ ଏହା ତ ବହୁତ ସହଜ କଥା ଅଟେ। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ, ପୁରୁଣା ଗଛରେ ନିଶ୍ଚୟ ବହୁତ ପତ୍ର ରହିଥାଏ, ନୂଆ ଗଛରେ ଅଳ୍ପ ପତ୍ର ରହିଥାଏ। ତାହା ହେଉଛି ସତୁ ପ୍ରଧାନ ଦୁନିଆ, ଏହାକୁ ତମୋ ପ୍ରଧାନ କୁହାଯାଉଛି। ତୁମର ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ବୁଦ୍ଧିର ତାଲା ଖୋଲିଛି, କାହିଁକି ନା ସମସ୍ତେ ଯଥାର୍ଥ ରୀତିରେ ବାବାଙ୍କୁ ମନେ ପକାଉ ନାହାନ୍ତି, ତେଣୁ ଧାରଣା ମଧ୍ୟ ହେଉ ନାହିଁ। ବାବା ତ ପୁରୁଷାର୍ଥ କରାଉଛନ୍ତି, କିନ୍ତୁ ଭାଗ୍ୟରେ ହିଁ ନାହିଁ। ଡ୍ରାମା ଅନୁସାରେ ଯିଏ ଭଲ ଭାବରେ ପଢିବେ ଏବଂ ପଢାଇବେ, ବାବାଙ୍କର ସାହାଯ୍ୟକାରୀ ହେବେ, ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ଉଚ୍ଚ ପଦ ପାଇବେ। ସ୍କୁଲରେ ଛାତ୍ରମାନେ ମଧ୍ୟ ଜାଣିଥାନ୍ତି ଯେ ଆମେ କେତେ ନମ୍ବରରେ ପାସ ହେବୁ। ତୀବ୍ର ବେଗୀ ଅଧିକ ପୁରୁଷାର୍ଥ କରିଥାନ୍ତି, ଟ୍ୟୁସନ ପାଇଁ ଟିଚର ରଖିଥାନ୍ତି, ଯେପରି ହେଲେ ବି ପାସ ହେବୁ। ଏଠାରେ ମଧ୍ୟ ବହୁତ ଆଗେଇବାକୁ ହେବ, ନିଜ ଉପରେ କୃପା କରିବାକୁ ହିଁ ପଡିବ। ବାବାଙ୍କୁ ଯଦି କେହି ପଚାରନ୍ତି ଏବେ ଶରୀର ଛାଡିଲେ ଏହି ଅବସ୍ଥାରେ କି ପଦ ପାଇବୁ, ତେବେ ବାବା ତୁରନ୍ତ ବତାଇ ଦେବେ, ଏହା ତ ବହୁତ ସହଜ ବୁଝିବାର କଥା ଅଟେ। ହଦ ପରି ବେହଦର ଛାତ୍ର ମଧ୍ୟ ବୁଝିପାରିବେ, ବୁଦ୍ଧି ଦ୍ୱାରା ବୁଝିପାରିବେ। ଆମ ଦ୍ୱାରା ବାରମ୍ବାର ଏହି ଭୁଲ ବିକର୍ମ ହେଉଛି। ରେଜିଷ୍ଟର ଖରାପ ହେଲେ ଫଳାଫଳ ମଧ୍ୟ ସେହିପରି ବାହାରିବ। ପ୍ରତ୍ୟେକ ନିଜର ରେଜିଷ୍ଟର ରଖନ୍ତୁ, ଏପରି ତ ଡ୍ରାମା ଅନୁସାରେ ସବୁ ନିର୍ଦ୍ଧାର୍ଯ୍ୟ ହୋଇଯାଉଛି। ନିଜେ ମଧ୍ୟ ବୁଝୁଛନ୍ତି ଯେ ଆମର ରେଜିଷ୍ଟର ବହୁତ ଖରାପ ଅଟେ। ନ ବୁଝି ପାରିଲେ ବାବା କହିଦେବେ। ସ୍କୁଲରେ ରେଜିଷ୍ଟର ଆଦି ରଖାଯାଇଥାଏ, ଏକଥା ତ ଦୁନିଆରେ କାହାକୁ ହେଲେ ଜଣା ନାହିଁ। ଏହାର ନାମ ହେଉଛି ଗୀତା ପାଠଶାଳା, ବେଦ ପାଠଶାଳା କେବେ କୁହାଯାଏ ନାହିଁ। ବେଦ ଉପନିଷେଦ ଗ୍ରନ୍ଥ ଆଦି କାହାର ବି ପାଠଶାଳା କୁହାଯିବ ନାହିଁ। ପାଠଶାଳାରେ ଲକ୍ଷ୍ୟ ରହିଛି, ଆମେ ଭବିଷ୍ୟତରେ ଏହିପରି ହେବୁ। କେହି ବହୁତ ବେଦଶାସ୍ତ୍ର ପଢିଲେ ତାଙ୍କୁ ମଧ୍ୟ ଉପାଧି ମିଳିଥାଏ, ରୋଜଗାର ମଧ୍ୟ ହୋଇଥାଏ। କେହି କେହି ତ ବହୁତ ରୋଜଗାର କରିଥାନ୍ତି, କିନ୍ତୁ ତାହା କୌଣସି ଅବିନାଶୀ ରୋଜଗାର ନୁହେଁ, ସାଥିରେ ଯିବ ନାହିଁ। ଏ ସତ୍ୟ ରୋଜଗାର ହିଁ ସାଥିରେ ଯିବ, ବାକି ସବୁ ଶେଷ ହୋଇଯିବ। ତୁମେ ପିଲାମାନେ ଜାଣିଛ ଯେ ଆମେ ବହୁତ ବହୁତ ରୋଜଗାର କରୁଛୁ, ଆମେ ବିଶ୍ୱର ମାଲିକ ହୋଇପାରିବୁ। ସୂର୍ଯ୍ୟବଂଶୀ ରାଜବଂଶ ଥିବାରୁ ପିଲାମାନେ ନିଶ୍ଚୟ ସିଂହାସନ ଉପରେ ବସିବେ, ଏହା ବହୁତ ଉଚ୍ଚ ପଦ ଅଟେ। ତୁମେ ସ୍ୱପ୍ନରେ ମଧ୍ୟ ଭାବି ନଥିଲ ଯେ ଆମେ ପୁରୁଷାର୍ଥ କରି ରାଜପଦ ପାଇବୁ, ଏହାକୁ ରାଜଯୁଗ ବୋଲି କୁହାଯାଉଛି। ତାହା ବାରିଷ୍ଟରୀ ଡାକ୍ତରୀ ଯୁଗ ଅଟେ। ପାଠପଢା ଏବଂ ପାଠ ପଢାଉଥିବା ଶିକ୍ଷକ ମନେ ରହିଥାନ୍ତି, ଏଠାରେ ମଧ୍ୟ ଏହା ହେଉଛି ସହଜ ୟାଦ। ୟାଦରେ ହିଁ ପରିଶ୍ରମ ରହିଛି, ନିଜକୁ ଦେହି ଅଭିମାନୀ ବୁଝିବାକୁ ପଡିବ। ଆତ୍ମାରେ ହିଁ ସଂସ୍କାର ଭରିଥାଏ। ଅନେକ ଆସି କହୁଛନ୍ତି ଆମେ ତ ଶିବ ବାବାଙ୍କ ପୂଜା କରୁଥିଲୁ, କିନ୍ତୁ କାହିଁକି ପୂଜା କରୁଥିଲେ ଏକଥା ଜାଣିନାହାନ୍ତି। ଶିବଙ୍କୁ ହିଁ ବାବା କହୁଛନ୍ତି, ଆଉ କାହାକୁ ବାବା କହିବେ ନାହିଁ। ହନୁମାନ ଗଣେଶ ପ୍ରଭୃତିଙ୍କର ପୂଜା କରୁଛନ୍ତି, ବ୍ରହ୍ମାଙ୍କର ପୂଜା ହେଉ ନାହିଁ। ଯଦିଓ ଅଜମେରରେ ମନ୍ଦିର ମଧ୍ୟ ରହିଛି, ସେଠାକାର ଅଳ୍ପ କିଛି ବ୍ରାହ୍ମଣ ପୂଜା କରିଥାନ୍ତି, ବାକି ଗାୟନ ଆଦି କିଛି ନାହିଁ। ଶ୍ରୀକୃଷ୍ଣ ଲକ୍ଷ୍ମୀ ନାରାୟଣଙ୍କର କେତେ ଗାୟନ ରହିଛି, ବ୍ରହ୍ମାଙ୍କର ନାମ ନାହିଁ। କାହିଁକି ନା ବ୍ରହ୍ମା ତ ବର୍ତ୍ତମାନ ସମୟରେ ଚାମଳ ଅଟନ୍ତି, ପୁଣି ବାବା ଆସି ଏହାଙ୍କୁ ପୋଷ୍ୟ କରୁଛନ୍ତି। ଏହା ମଧ୍ୟ ବହୁତ ସହଜ କଥା ଅଟେ। ତେଣୁ ବାବା ପିଲାମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ବୁଝାଉଛନ୍ତି। ବୁଦ୍ଧିରେ ଏକଥା ରହୁ ଯେ ଶିବ ବାବା ଆମକୁ ଶୁଣାଉଛନ୍ତି। ସେ ବାପା ଟିଚର ଗୁରୁ ମଧ୍ୟ ଅଟନ୍ତି। ଜ୍ଞାନର ସାଗର ଶିବ ବାବା ଆମକୁ ପଢାଉଛନ୍ତି। ଏବେ ତୁମେ ମାନେ ତ୍ରିକାଳଦର୍ଶୀ ହୋଇଛ, ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଏ କଥା ମଧ୍ୟ ତୁମେ ବୁଝି ପାରିଛ ଯେ ଆତ୍ମା ଅବିନାଶୀ ଅଟେ, ଆତ୍ମା ମାନଙ୍କର ପିତା ମଧ୍ୟ ଅବିନାଶୀ ଅଟନ୍ତି। ଏ କଥା ମଧ୍ୟ ଦୁନିଆରେ କେହି ହେଲେ ଜାଣିନାହାନ୍ତି। ସେମାନେ ତ ସମସ୍ତେ ଡାକୁଛନ୍ତି, ବାବା ଆମକୁ ପତିତରୁ ପବିତ୍ର କରାଓ। ଏପରି କହୁନାହାନ୍ତି ଯେ ଆସି ବିଶ୍ୱର ଇତିହାସ ଭୂଗୋଳ ଶୁଣାଓ, ଏହା ତ ବାବା ନିଜେ ଆସି ଶୁଣାଉଛନ୍ତି। ପତିତରୁ ପବିତ୍ର, ପୁଣି ପବିତ୍ରରୁ ପତିତ କିପରି ହେଉଛ, ଇତିହାସର କିପରି ପୁନରାବୃତ୍ତି ହେବ, ଏ କଥା ମଧ୍ୟ ବତାଉଛନ୍ତି। 84 ଜନ୍ମର ଚକ୍ର ଅଟେ, ଆମେ ପତିତ କାହିଁକି ହୋଇଛୁ, ପୁଣି ପବିତ୍ର ହୋଇ କେଉଁଠାକୁ ଯିବାକୁ ଚାହୁଁଛୁ। ମନୁଷ୍ୟମାନେ ତ ସନ୍ନ୍ୟାସୀ ମାନଙ୍କ ପାଖକୁ ଯାଇ କହୁଛନ୍ତି ମନର ଶାନ୍ତି କିପରି ହେବ, ଏପରି କହିବେ ନାହିଁ ଯେ ଆମେ ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର କିପରି ହେବୁ। ଏ କଥା କହିବା ପାଇଁ ଲଜ୍ଜା ଲାଗୁଛି। ଏବେ ବାବା ବୁଝାଉଛନ୍ତି ତୁମେ ସମସ୍ତେ ଭକ୍ତ ଅଟ, ମୁଁ ହେଉଛି ଭଗବାନ, ବର ଅଟେ, ତୁମେ ସବୁ କନ୍ୟା ଅଟ, ତୁମେ ସମସ୍ତେ ମତେ ମନେ ପକାଉଛ। ମୁଁ ଯାତ୍ରୀ ବହୁତ ସୁନ୍ଦର ଅଟେ, ସାରା ଦୁନିଆର ମନୁଷ୍ୟଙ୍କୁ ସୁନ୍ଦର କରୁଛି, ସ୍ୱର୍ଗ ହିଁ ବିଶ୍ୱର ଆଶ୍ଚର୍ଯ୍ୟ ଅଟେ, ସଂସାରରେ ସପ୍ତାଶ୍ଚର୍ଯ୍ୟ ଗଣାଯାଉଛି, ସେଠାରେ ତ ବିଶ୍ୱ ଆଶ୍ଚର୍ଯ୍ୟ ଏକମାତ୍ର ସ୍ୱର୍ଗ ହିଁ ହେବ। ବାବା ମଧ୍ୟ ଜଣେ, ସ୍ୱର୍ଗ ମଧ୍ୟ ଗୋଟିଏ, ଯାହାକୁ ସମସ୍ତ ମନୁଷ୍ୟ ସ୍ମରଣ କରୁଛନ୍ତି। ଏଠାରେ ତ କୌଣସି ଆଶ୍ଚର୍ଯ୍ୟର କଥା ନାହିଁ। ତୁମ ପିଲାମାନଙ୍କ ଭିତରେ ଧୈର୍ଯ୍ୟ ରହିଛି ଯେ ଏବେ ସୁଖର ଦିନ ଆସୁଛି। ତୁମେ ଜାଣିଛ ଯେ ଏହି ପୁରୁଣା ଦୁନିଆର ବିନାଶ ହେଲେ ଯାଇ ସ୍ୱର୍ଗର ରାଜତ୍ୱ ମିଳିବ। ଏବେ ରାଜତ୍ୱ ସ୍ଥାପନ ହୋଇନାହିଁ, ହଁ ପ୍ରଜା ତିଆରି ହେଉଛନ୍ତି, ପିଲାମାନେ ପରସ୍ପର ମଧ୍ୟରେ ରାୟ କରୁଛନ୍ତି, ସେବାରେ ବୃଦ୍ଧି କିପରି ହେବ, ସମସ୍ତଙ୍କୁ କିପରି ସନ୍ଦେଶ ଦେବୁ। ବାବା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି, ବାକି ସମସ୍ତଙ୍କର ବିନାଶ କରାଉଛନ୍ତି। ଏହିପରି ବାବାଙ୍କୁ ମନେ ପକାଇବା ଦରକାର ନା, ଯେଉଁ ବାବା ଆମକୁ ରାଜତିଳକର ହକଦାର କରାଇ ବାକି ସମସ୍ତଙ୍କର ବିନାଶ କରାଇ ଦେଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ଏହି ଦୁନିଆର ବିନାଶ ହୋଇପାରିବ ନାହିଁ, ଏହା ବିନା ଦୁନିଆର ବିନାଶ ହୋଇପାରିବ ନାହିଁ। ବାବା କହୁଛନ୍ତି ଏବେ ତୁମର ପରୀକ୍ଷା ସମୟ ବହୁତ ପାଖେ ଆସିଲାଣି, ମୃତ୍ୟୁ ଲୋକରୁ ଅମର ଲୋକକୁ ପରିବର୍ତ୍ତିତ ହେବାକୁ ପଡିବ। ଯେତେ ଭଲ ଭାବରେ ପଢାଇବ ସେତେ ଉଚ୍ଚ ପଦ ପାଇବ, କାହିଁକି ନା ନିଜର ପ୍ରଜା ତିଆରି କରୁଛ, ପୁରୁଷାର୍ଥ କରି ସମସ୍ତଙ୍କର କଲ୍ୟାଣ କରିବା ଉଚିତ। 4 ବିଗିନ୍ ସେଟ୍ ହୋମ୍, ଅର୍ଥାତ୍ ଦାନ ପୁଣ୍ୟ ନିଜ ଘରୁ ଆରମ୍ଭ କରାଯାଇଥାଏ, ଏହା ହିଁ ନିୟମ ରହିଛି। ପ୍ରଥମେ ମିତ୍ର ସମ୍ବନ୍ଧୀ ବଂଶାବଳୀ ଆଦି ହିଁ ଆସିବେ, ପଛରେ ଜନସାଧାରଣ ଆସିବେ। ଆରମ୍ଭରେ ମଧ୍ୟ ଏପରି ହୋଇଥିଲା, ଧୀରେ ଧୀରେ ବୃଦ୍ଧି ହେଲା। ପିଲାମାନଙ୍କ ରହିବା ପାଇଁ ବଡ଼ ଘର ତିଆରି ହେଲା, ଯାହାକୁ ଓମ୍ ନିବାସ କୁହାଗଲା। ପିଲାମାନେ ଆସି ପଢ଼ିବାକୁ ଲାଗିଲେ। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଥିଲା ତାହାର ପୁଣି ପୁନରାବୃତ୍ତି ହେବ, ଏହାକୁ କେହି ବଦଳାଇ ପାରିବେ ନାହିଁ। ଏହି ପାଠ ପଢା କେତେ ଶ୍ରେଷ୍ଠ ଅଟେ। ମୁଖ୍ୟ ହେଉଛି ଯୁଗର ଯାତ୍ରା। ମୁଖ୍ୟ ଇନ୍ଦ୍ରିୟ ରୂପେ ଆଖି ହିଁ ଧୋକା ଦେଉଛି। ଆଖି ବିକାରୀ ହେବା ଯୋଗୁଁ ଶରୀରର କର୍ମେନ୍ଦ୍ରିୟ ସବୁ ଚଞ୍ଚଳ ହୋଇଥାନ୍ତି। କୌଣସି ସୁନ୍ଦର କନ୍ୟାକୁ ଦେଖିଲେ ବାସ୍ ଆସକ୍ତ ହୋଇଯାଇଥାନ୍ତି। ଏପରି ବହୁତ ଘଟଣା ଦୁନିଆରେ ହେଉଛି। ଗୁରୁଙ୍କର ଦୃଷ୍ଟି ମଧ୍ୟ ବିକାରୀ ହୋଇଯାଉଛି। ଏଠାରେ ବାବା କହୁଛନ୍ତି, ବିକାରୀ ଦୃଷ୍ଟି ବିଲକୁଲ ରଖିବା ଅନୁଚିତ। ଭାଇ ଭଉଣୀ ହୋଇ ରହିଲେ ଯାଇ ପବିତ୍ର ରହିପାରିବ। ମନୁଷ୍ୟ ମାନଙ୍କୁ କଣ ଜଣା, ସେମାନେ ତ ଥଟା କରିବେ, ଶାସ୍ତ୍ରରେ ତ ଏସବୁ କଥା ନାହିଁ। ବାବା କହୁଛନ୍ତି, ଏଇ ଜ୍ଞାନ ପ୍ରାୟ ଲୋପ ହୋଇଯାଏ, ଦ୍ଵାପରରୁ ଏଇ ଶାସ୍ତ୍ର ଆଦି ତିଆରି ହୋଇଥାଏ। ଏବେ ବାବା ମୁଖ୍ୟ କଥା କହୁଛନ୍ତି ଯେ ଅଲ୍ପ ମାନେ ଶିବ ବାବାଙ୍କୁ ସ୍ମରଣ କର, ତେବେ ବିକର୍ମ ବିନାଶ ହୋଇଯିବ। ନିଜକୁ ଆତ୍ମା ବୋଲି ଭାବ। ତୁମେ 84 ଜନ୍ମର ଚକ୍ର ଲଗାଇ ଆସିଛ, ଏବେ ପୁନର୍ବାର ତୁମର ଆତ୍ମା ଦେବତା ହେବାକୁ ଯାଉଛି। ଛୋଟ ଆତ୍ମାରେ 84 ଜନ୍ମର ଅବିନାଶୀ ଅଭିନୟ ଭରି ରହିଛି। ଆଶ୍ଚର୍ଯ୍ୟ ଅଟେ ନା? ଏହିପରି ଆଶ୍ଚର୍ଯ୍ୟ କଥା ସବୁ ବାବା ହିଁ ଆସି ବୁଝାଉଛନ୍ତି। କାହାର 84 ଜନ୍ମର, କାହାର 50-60 ଜନ୍ମର ଅଭିନୟ ରହିଛି। ପରମ ପିତା ପରମାତ୍ମାଙ୍କୁ ମଧ୍ୟ ଅଭିନୟ ମିଳିଛି। ରାମ ଅନୁସାରେ ଏହା ଅନାଦି ଅବିନାଶୀ ନାଟକ ଅଟେ। ଆରମ୍ଭ କେବେ ହେଲା, କେବେ ବନ୍ଦ ହେବ, ଏ କଥା କେହି କହିପାରିବେ ନାହିଁ। କାହିଁକି ନା ଏହା ହେଉଛି ଅନାଦି ଅବିନାଶୀ ଡ୍ରାମା। ଏ କଥା କେହି ହେଲେ ଜାଣି ନାହାନ୍ତି। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ଏବେ ପରୀକ୍ଷାର ସମୟ ବହୁତ ନିକଟତର, ସେଥିପାଇଁ ପୁରୁଷାର୍ଥ କରି ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ନିଜେ ପାଠ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ। ଚାରିଟି ବିଗିନ୍ସ ଏଟ୍ ହୋମ୍, ଅର୍ଥାତ୍ ଦାନ ପୁଣ୍ୟ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ କରାଯାଇଥାଏ। 2, ଦେହି ଅଭିମାନ ହୋଇ ଅବିନାଶୀ ଏବଂ ସଚ୍ଚା ରୋଜଗାର ଜମା କରିବାକୁ ହେବ। ନିଜର ଚାଲିଚଳନର ରେଜିଷ୍ଟର ରଖିବାକୁ ପଡିବ। ଏହିପରି କୌଣସି ବିକର୍ମ ନ ହେଉ ଯାହା ଦ୍ଵାରା ରେଜିଷ୍ଟର ଖରାପ ହୋଇଯିବ। ଆଜିର ମିଠା ବରଦାନ ସମସ୍ତଙ୍କୁ ଉମଙ୍ଗ ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ସଚ୍ଚା ସେବାଧାରୀ ହୁଅ। ସେବାଧାରୀ ଅର୍ଥାତ୍ ସମସ୍ତଙ୍କୁ ଉମଙ୍ଗ ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ଆତ୍ମା। ଏବେ ସମୟ କମ ଅଛି, କିନ୍ତୁ ଅଧିକରୁ ଅଧିକ ଆତ୍ମାମାନଙ୍କୁ ଆସିବାର ଅଛି। କେବଳ ଏତିକି ସଂଖ୍ୟାରେ ଖୁସି ହୋଇଯାଉ ନାହିଁ ଯେ ବହୁତ ଆସିଗଲେଣି, ଏବେ ତ ବହୁତ ସଂଖ୍ୟା ବଢିବାର ଅଛି। ସେଥିପାଇଁ ତୁମେମାନେ ଯେଉଁ ପାଳନା ନେଉଛ ତାର ପ୍ରତିଦାନ ଦିଅ। ଆସିବାକୁ ଥିବା ନିର୍ବଳ ଆତ୍ମାମାନଙ୍କର ସହଯୋଗୀ ହୋଇ ସେମାନଙ୍କୁ ସମର୍ଥ ତଥା ଅଚଳ ଅଟଳ କର, ତେବେ କୁହାଯିବ सच्चा सेवाधारी स्लोगान आत्मा को जेबे जेउठी एवं जेपरी इच्छा से परिस्थिति रे स्थित कर दियो एहाई हेउछि आत्मिक ड्रिल अव्यक्त इशारा एबे लगन रो अग्नि को प्रज्वलित करी जुव को ज्वाला रूप कर शक्तिशाली मनर लक्षण हला गोटिए सेकेंड रे जेउठारे इच्छा सेठारे पहुंची जाउथिबो मन को जदि ओड़ीबा आसीगला अभ्यास होइगला ते गोटिए सेकेंड रे जेउठि इच्छा सेठारे पहुंच जाई पारिबो एबे एबे साकार वतन रे एबे एबे परम धाम रे सेकेंड बेगरे गति करी पारिबो एबे ए अभ्यास को बढ़ाओ ओम शांति।